ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଯୀଶୁ ତୁମେ ମୋର ଆଶା, ଗୌରବମୟ ଭରସା। ଯୀଶୁ ତୁମେ ମୋର ଆଶା, ଗୌରବମୟ ଭରସା। ତୁମେ ହି ସତ୍ୟ, ତୁମେ ହି ପଥ, ତୁମେ ହି ଜୀବନ, ତୁମେ ମୋ ପ୍ରାଣ। ଯୀଶୁ ମୁଁ ତୁମକୁ ହି ଭଲ ପାଏ, ପ୍ରଭୁ ମୁଁ ତୁମକୁ ହି ଭଲ ପାଏ। ଯୀଶୁ ମୁଁ ତୁମକୁ ହି ଭଲ ପାଏ, ପ୍ରଭୁ ମୁଁ ତୁମକୁ ହି ଭଲ ପାଏ। ମତେ ଘେରି ଚାହୁଁଛି ତୁମରି କୃଷ, ଡାକୁଛି ମତେ ଘେରି। ଆସୁ ଦୁଃଖ ନୈରାସ, ଅବାଘେରୁ ଜରା କ୍ଲେଶ। ଆସୁ ଦୁଃଖ ନୈରାସ, ଅବାଘେରୁ ଜରା କ୍ଲେଶ, ଅବାଘେରୁ ଜରା କ୍ଲେଶ। ତୁମେ ହି ସତ୍ୟ, ତୁମେ ହି ପଥ, ତୁମେ ହି ଜୀବନ, ତୁମେ ମୋ ପ୍ରାଣ। ଯୀଶୁ ମୁଁ ତୁମକୁ ହି ଭଲ ପାଏ, ପ୍ରଭୁ ତୁମକୁ ହି ଭଲ ପାଏ। ଯୀଶୁ ମୁଁ ତୁମକୁ ହି ଭଲ ପାଏ, ପ୍ରଭୁ ମୁଁ ତୁମକୁ ହି ଭଲ ପାଏ। ଯଦି ନିନ୍ଦା ଅପମାନ ଦିଏ ଶତ୍ରୁ ସୟତାନ, ଯଦି ନିନ୍ଦା ଅପମାନ ଦିଏ ଶତ୍ରୁ ସୟତାନ, ହେବି ନାହିଁ ଭୟଭୀତ, ଗାଉଥିବି ଜୟ ଗୀତ। ହେବି ନାହିଁ ଭୟଭୀତ, ଗାଉଥିବି ଜୟ ଗୀତ, ଗାଉଥିବି ଜୟ ଗୀତ। ତୁମେ ହି ସତ୍ୟ, ତୁମେ ହି ପଥ, ତୁମେ ହି ଜୀବନ, ତୁମେ ମୋ ପ୍ରାଣ। ଯୀଶୁ ମୁଁ
ହି ଭଲ ପାଏ ପ୍ରଭୁ ତୁମକୁ ହି ଭଲ ପାଏ ଯୀଶୁ ତୁମକୁ ହି ଭଲ ପାଏ ପ୍ରଭୁ ତୁମକୁ ହି ଭଲ ପାଏ ଯୀଶୁ ତୁମେ ମୋର ଆଶା ଗୌରବମୟ ଭରସା ଯୀଶୁ ତୁମେ ମୋର ଆଶା ଗୌରବମୟ ଭରସା ତୁମେ ହି ସତ୍ୟ ତୁମେ ହି ପଥ ତୁମେ ହି ଜୀବନ ତୁମେ ମୋ ପ୍ରାଣ ଯୀଶୁ ତୁମକୁ ହି ଭଲ ପାଏ ପ୍ରଭୁ ତୁମକୁ ହି ଭଲ ପାଏ ଯୀଶୁ ତୁମକୁ ହି ଭଲ ପାଏ ପ୍ରଭୁ ତୁମକୁ ହି ଭଲ ପାଏ।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুব। আপনার মতামত জনাইব আমার এই ঠিকার যোগাযোগ করতু। আমার ঠিকা আডভেটিজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট আমার ওয়েবসাইট www.awr.org/ori
Sermon number 1980 An Era of Spiritual Darkness Part 2 ଆଧ୍ୟାତ୍ମିକ ଅନ୍ଧକାରର ଏକ ଯୁଗ ଭାଗ 2। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ଆଧ୍ୟାତ୍ମିକ ଅନ୍ଧକାରର ଏକ ଯୁଗ ଭାଗ 2। ଭାଗ 1 ଗତକାଲି ଆମେ ଆଲୋଚନା କରିସାରିଛେ। ବନ୍ଧୁ, ପାପର କ୍ଷମା ପାଇଁ ଏବଂ ଅନନ୍ତ ପରିତ୍ରାଣ ପାଇଁ ଈଶ୍ୱରଙ୍କ ପୁତ୍ରଙ୍କ ଉପରେ ବିଶ୍ୱାସ କରିବା ପରିବର୍ତ୍ତେ ଲୋକମାନେ ପୋପ୍ ଆଡ଼କୁ ଏବଂ ଯାଜକ ଏବଂ ପ୍ରେଲଟମାନଙ୍କ ଯାହାକୁ ସେ କ୍ଷମତା ପ୍ରଦାନ କରିଥିଲେ ତାହା ଉପରେ ଦୃଷ୍ଟି ପକାଇଲେ। ସେମାନଙ୍କୁ ଶିକ୍ଷା ଦିଆଯାଇଥିଲା ଯେ ପୋପ୍ ସେମାନଙ୍କର ପାର୍ଥିବ ମଧ୍ୟସ୍ଥ ଏବଂ ତାଙ୍କ ବ୍ୟତୀତ ଅନ୍ୟ କେହି ଈଶ୍ୱରଙ୍କ ନିକଟକୁ ଯାଇପାରିବେ ନାହିଁ, ଏବଂ ଆହୁରି ମଧ୍ୟ ସେମାନଙ୍କ ନିକଟରେ ଈଶ୍ୱରଙ୍କ ସ୍ଥାନରେ ଠିଆ ହୋଇଥିଲେ ବୋଲି, ଏବଂ ଯେଉଁ ପାଇଁ ସମ୍ପୂର୍ଣ୍ଣ ଭାବରେ ମାନସିକ ହେବ। ବନ୍ଧୁ, ତାଙ୍କ ଆବଶ୍ୟକତା ଠାରୁ ବିଦ୍ୟୁତ ହେବା ଅପରାଧୀଙ୍କ ଶରୀର ଏବଂ ଆତ୍ମା ଉପରେ କଠୋର ଦଣ୍ଡ ପାଇବା ପାଇଁ ଯଥେଷ୍ଟ କାରଣ ଥିଲା। ଏପରି ଭାବରେ ଲୋକଙ୍କ ମନ ଈଶ୍ୱରଙ୍କ ଠାରୁ ଭୁଲ ଭୁଲ ଏବଂ ନିଷ୍ଠୁର ଲୋକମାନଙ୍କ ନିକଟକୁ ଫେରିଗଲା ନା ଅଧିକ ନିଜେ ଅନ୍ଧକାରର ରାଜକୁମାର ନିକଟକୁ ଚାଲିଗଲେ, ଯିଏ ସେମାନଙ୍କ ମାଧ୍ୟମରେ ନିଜର ଶକ୍ତି ବ୍ୟବହାର କଲେ, ପାପକୁ ପବିତ୍ରତାରେ ପୋଷାକରେ ଚନ୍ନ ନାମ କରାଯାଉଥିଲା। ଯେତେବେଳେ ଶାସ୍ତ୍ରଗୁଡ଼ିକ ଦମନ କରାଯାଏ ଏବଂ ମନୁଷ୍ୟ ନିଜକୁ ସର୍ବୋଚ୍ଚ ବୋଲି ଭାବିବାକୁ ଆଶା, ସେତେବେଳେ ଆମେ କେବଳ ଠକାମି, ପ୍ରତାରଣା ଏବଂ ଅଧର୍ମ ପାଇଁ ଅନିଷ୍ଟ କରିବା ଆବଶ୍ୟକ। ମାନନୀୟ ନିୟମ ଏବଂ ପରମ୍ପରା ଉଚ୍ଚତା ସହିତ ଦୁର୍ନୀତିକୁ ପ୍ରକାଶ କରାଗଲା, ଯାହା ଈଶ୍ୱରଙ୍କ ନିୟମକୁ ପୃଥକ କରିବା ଦ୍ୱାରା ପରିଣତ ହୁଏ। ବନ୍ଧୁ, ସେହି ଦିନଗୁଡ଼ିକ ଖ୍ରୀଷ୍ଟଙ୍କ ଚର୍ଚ୍ଚ ପାଇଁ ବିପଦପୂର୍ଣ୍ଣ ଥିଲା। ବିଶ୍ୱସ୍ତମାନଙ୍କ ଧାରଣାକାରୀମାନେ ପ୍ରକୃତରେ ଅଳ୍ପ ଥିଲେ, ଯଦିଓ ସାକ୍ଷୀ ବିନା ସତ୍ୟକୁ ଛାଡ଼ି ଦିଆଯାଉନଥିଲା। ତଥାପି ବେଳେବେଳେ ଏହା ଲାଗୁଥିଲା ଯେ ତ୍ରୁଟି ଏବଂ ଅନ୍ଧବିଶ୍ୱାସ ସମ୍ପୂର୍ଣ୍ଣ ଭାବରେ ଜିତିଯିବ ଏବଂ ପ୍ରକୃତ ଧର୍ମ ପୃଥିବୀରୁ ବିଦାଦିତ ହେବ। ସୁସମାଚାର ଦୃଷ୍ଟିକୁ ହରାଇଲା, କିନ୍ତୁ ଧର୍ମର ରୂପ ବହୁଗୁଣିତ ହେଲା ଏବଂ ଲୋକମାନେ କଠୋର ନିର୍ଯାତନାରେ ଭାରପ୍ରାପ୍ତ ହେଲେ। ସେମାନଙ୍କୁ କେବଳ ପୋପକୁ ସେମାନଙ୍କର ମଧ୍ୟସ୍ଥତା ରୂପେ ଦେଖିବା ପାଇଁ ନୁହେଁ, ବରଂ ପାପର ପ୍ରାୟଚିତ କରିବା ପାଇଁ ସେମାନଙ୍କ ନିଜସ୍ୱ କାର୍ଯ୍ୟ ଉପରେ ବିଶ୍ୱାସ କରିବାକୁ ସେମାନଙ୍କୁ ଶିକ୍ଷା ଦିଆଯାଇଥିଲା। ଦୀର୍ଘ ତୀର୍ଥଯାତ୍ରା, ଅନୁତାପର କାର୍ଯ୍ୟ, ରିକ୍ ପୂଜା, ଚର୍ଚ୍ଚ ଶ୍ରଦ୍ଧାଳୁକୁ ଏବଂ ଦେବୀ ନିର୍ମାଣ ଚର୍ଚ୍ଚକୁ ବହୁ ପରିମାଣର ଅର୍ଥ ପ୍ରଦାନ, ଏହି ଏବଂ ଅନେକ ସମାନ କାର୍ଯ୍ୟ କରା ଈଶ୍ୱରଙ୍କ କ୍ରୋଧକୁ ଶାନ୍ତ କରିବାକୁ କିମ୍ବା ତାଙ୍କ କୃପାର ପାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସତେଜ ଯେପରି ଈଶ୍ୱର ମନୁଷ୍ୟମାନଙ୍କ ପରି ଛୋଟ ଛୋଟ କ୍ରୋଧରେ କିମ୍ବା ଉପହାର କିମ୍ବା ଅନୁତାପ ଦ୍ୱାରା ଶାନ୍ତ ହୁଅନ୍ତି। ରୋମନ୍ ଚର୍ଚ୍ଚର ନେତୃତ୍ୱଙ୍କ ମଧ୍ୟରେ ଉପାଧ୍ୟାୟ ପ୍ରାଧାନ୍ୟ ବିସ୍ତାର କଲେ ମଧ୍ୟ ତାଙ୍କର ପ୍ରଭାବ କ୍ରମାଗତ ଭାବରେ ବୃଦ୍ଧି ପାଇବାକୁ ଲାଗିଲା। ଅଷ୍ଟମ ଶତାବ୍ଦୀର ଶେଷ ଭାଗରେ ବନ୍ଧୁ, ପେପେଷ୍ଟିମାନେ ଦାବି କରିଥିଲେ ଯେ ଚର୍ଚ୍ଚର ପ୍ରଥମ ଯୁଗର ରୋମର ବିଶ୍ୱାସୀମାନେ ସେହି ଆଧ୍ୟାତ୍ମିକ ଶକ୍ତି ପାଇଥିଲେ ଯାହା ବର୍ତ୍ତମାନ ସେମାନେ ଅନୁମାନ କରୁଛନ୍ତି। ଏହି ଦାବିକୁ ପ୍ରତିଷ୍ଠା କରିବା ପାଇଁ ଏହାକୁ ଏକ କର୍ତ୍ତୃପକ୍ଷଣ ଶୋ ଦେବା ହେବା ପାଇଁ କିଛି ଉପାୟ ନିଯୋଜିତ ହେବା ଆବଶ୍ୟକ ଏବଂ ଏହା ମିଥ୍ୟଙ୍କ ପିତାଙ୍କ ଦ୍ୱାରା ସହଜରେ ପରାମର୍ଶ ଦିଆଯାଇଥିଲା। ପ୍ରାଚୀନ ଲେଖାଗୁଡ଼ିକ ବିଖୁମାନଙ୍କ ଦ୍ୱାରା ଜେଲ୍ କରାଯାଇଥିଲା। ପ୍ରାଚୀନ କାଳରୁ ପୋପର ସର୍ବଭାରତୀୟ ସର୍ବୋଚ୍ଚ ପ୍ରତିଷ୍ଠା କରିବା ପୂର୍ବରୁ ପରିଷଦର ନିଷ୍ପତ୍ତି ଶୁଣାଗଲା ଏବଂ ଏକ ଚର୍ଚ୍ଚ ଯିଏ ସତ୍ୟକୁ ଲୋଭରେ ଗ୍ରହଣ କଲା। ବନ୍ଧୁ, ପ୍ରକୃତ ମୂଳଦୁଆ ଉପରେ ଅଳ୍ପ କେତେକ ବିଶିଷ୍ଟ ନିର୍ମାଣକାରୀ ମିଥ୍ୟା ଶିକ୍ଷାର ଆବର୍ଜନା କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ସେମାନେ ପବିତ୍ର ହୋଇ ବାଧାପ୍ରାପ୍ତ ହେଲେ। ନିହମିଙ୍କ ସମୟରେ ଜେରୁସାଲେମରେ କାନ୍ଥରେ ନିର୍ମାଣକାରୀଙ୍କ ପରି କେହି କେହି କହିବାକୁ ପ୍ରସ୍ତୁତ ଥିଲେ, ଭାର ବହନ କରୁଥିବା ଲୋକଙ୍କ ଶକ୍ତି କ୍ଷୟ ହୋଇଗଲାଣି ଏବଂ ବହୁ ଅଲିଆ ଆବର୍ଜନା ଅଛି, ଯାହାଫଳରେ ଆମେ ନିର୍ମାଣ କରିବାରେ ସକ୍ଷମ ନୁହୁଁ। ବନ୍ଧୁ, ନିର୍ଯାତନା, ଠକାମି, ଅଧର୍ମ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ବିରୁଦ୍ଧରେ କ୍ରମାଗତ ସଂଗ୍ରାମରେ କ୍ଲାନ୍ତ ହୋଇ ଶୈତାନ ସେମାନଙ୍କ ପ୍ରତିଗତିରେ ବାଧା ସୃଷ୍ଟି କରିବାକୁ ଯୋଜନା କରିପାରିଲେ। ଯେଉଁମାନେ ବିଶ୍ୱସ୍ତ ନିର୍ମାଣକାରୀ ଥିଲେ ସେମାନେ ନିରାଶ ହେଲେ ଏବଂ ସେମାନଙ୍କର ସମ୍ପତ୍ତି ଏବଂ ଜୀବନ ପାଇଁ ଶାନ୍ତି ଏବଂ ନିରାପଦ ପାଇଁ ସେମାନେ ପ୍ରକୃତ ମୂଳଦୁଆରୁ ବିମୁଖ ହେଲେ। ଅନ୍ୟମାନେ ସେମାନଙ୍କର ଶତ୍ରୁମାନଙ୍କର ବିରୋଧ ଦ୍ୱାରା ଭୟଭୀତ ହୋଇ ନିର୍ଭୟରେ ଘୋଷଣା କଲେ, ତୁମେମାନେ ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ, ପ୍ରଭୁଙ୍କୁ ସ୍ମରଣ କର, ସେ ମହାନ ଭୟଙ୍କର ଅଛନ୍ତି। ପଦ 14 ଆମେ ପାଉଛୁ, ସେମାନେ ଖଡ଼କରେ ବନ୍ଧା ହୋଇ କାର୍ଯ୍ୟ ବଢ଼େଇଲେ। ବନ୍ଧୁ, ସମାନ ଘୃଣ୍ୟ ଏବଂ ସତ୍ୟର ବିରୁଦ୍ଧର ଆତ୍ମା ପ୍ରତ୍ୟେକ ଯୁଗରେ ଈଶ୍ୱରଙ୍କ ଶତ୍ରୁମାନଙ୍କୁ ପ୍ରେରଣା ହୋଇଛି ଏବଂ ତାଙ୍କ ଲୋକ ସେବକମାନଙ୍କ ମଧ୍ୟରୁ ସମାନ ଚେତନା ଏବଂ ବିଶ୍ୱସ୍ତତା ଆବଶ୍ୟକ। ପ୍ରଥମ ଶିଷ୍ୟମାନଙ୍କ ପାଇଁ ଖ୍ରୀଷ୍ଟଙ୍କ ବାକ୍ୟ ତାଙ୍କ ଅନୁଗାମୀମାନଙ୍କ ପାଇଁ ପ୍ରଯୁଜ୍ୟ, ମୁଁ ତୁମକୁ ଯାହା କହୁଛି ମୁଁ ସମସ୍ତଙ୍କୁ କହିଛି, ଏହିପରି ମାର୍କ 13:37 ପାଉ। ବନ୍ଧୁ, ଅନ୍ଧକାର ଅଧିକ ଘନ ହେବାକୁ ଲାଗିଲା। ପ୍ରତିଛବି ପୂଜା ଅଧିକ ସାଧାରଣ ହେଲା। ପ୍ରତିଛବି ଗୁଡ଼ିକ ପୂର୍ବରୁ ମହମବତୀ ପୋଡ଼ି ଦିଆଯାଉଥିଲା ଏବଂ ସେମାନଙ୍କୁ ପ୍ରାର୍ଥନା କରାଯାଉଥିଲା। ଅତ୍ୟନ୍ତ ଅସ୍ୱାଭାବିକ ଏବଂ ଅନ୍ଧବିଶ୍ୱାସ ପ୍ରଥା ଗୁଡ଼ିକ ପ୍ରଚଳିତ ଥିଲା। ଅନ୍ଧବିଶ୍ୱାସ ଦ୍ୱାରା ପୁରୁଷମାନଙ୍କ ମନ ଏତେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇଥିଲା ଯେ ଏହାର କାରଣ ନିଜେ ନିଜର ଆଭିମୁଖ୍ୟ ହରାଉଥିବା ପରି ମନେ ହେଉଥିଲା। ପୁରୋହିତ ଏବଂ ବିଶ୍ୱାସୀ ସେମାନେ ନିଜେ ଆନନ୍ଦ ପ୍ରେମୀ ସମ୍ବେଦନଶୀଳ ଏବଂ ଦୁର୍ନୀତିଗ୍ରସ୍ତ ଥିଲେ। କେବଳ ଆଶା କରାଯାଇପାରେ ଯେ ଯେଉଁମାନେ ମାର୍ଗଦର୍ଶନ ପାଇଁ ଚାହୁଁଥିଲେ ସେମାନେ ଅଜ୍ଞାତା ଏବଂ ଉପାସନାରେ ବୁଡ଼ିଯିବେ। ବନ୍ଧୁ, ଏକାଦଶ ଶତାବ୍ଦୀରେ ପୋପ୍ ଗ୍ରେଗୋରୀ ସପ୍ତମ ରୋମାନ୍ ଚର୍ଚ୍ଚର ସିଦ୍ଧାନ୍ତ ଘୋଷଣା କରିବା ପରେ ପୋପ୍ ଅନୁମାନର ଆଉ ଏକ ପଦପକ୍ଷ ନିଆଗଲା। ସେ ଦେଇଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ ଗୋଟିଏ ଘୋଷଣା କରାଯାଇଥିଲା ଯେ ଶାସ୍ତ୍ର ଅନୁଯାୟୀ ଚର୍ଚ୍ଚ ବେଳେ ଭୁଲ କରି ନାହିଁ କିମ୍ବା ଏହା କେବଳ ଭୁଲ ହେବ ନାହିଁ, କିନ୍ତୁ ଶାସ୍ତ୍ରର ପ୍ରମାଣ ଏହି ଧାରଣା ସହିତ ଆସିଲା ନାହିଁ। ଗର୍ଭବତୀ ପଣ୍ଟିପ ମଧ୍ୟ ସମ୍ରାଟମାନଙ୍କୁ ବିତାଡ଼ିତ କରିବାର କ୍ଷମତା ଦାବି କରିଥିଲେ ଏବଂ ଘୋଷଣା କରିଥିଲେ ଯେ କୌଣସି ବାକ୍ୟ ଯାହାକୁ ସେ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ, କିନ୍ତୁ ଅନ୍ୟ ସମସ୍ତଙ୍କ ନିଷ୍ପତ୍ତି ବଦଳାଇବା ତାଙ୍କ ଅଧିକାର ଅଟେ ବୋଲି ପରିଶିଷ୍ଟ ଦେଖନ୍ତୁ ଆପଣମାନେ ଏହିପରି ପାଇପାରିବେ। ବର୍ତ୍ତମାନ ସମ୍ରାଟ ହେନେରି ଚତୁର୍ଥଙ୍କ ଚିକିତ୍ସାରେ ଅସମର୍ଥତାର ଏହି ଆଡଭୋକେଟ୍ ଅତ୍ୟାଚାରର ଚରିତ୍ରର ଏକ ଚମତ୍କାର ଚିତ୍ର ପ୍ରଦାନ କରାଯାଉଥିଲା। ପୋପଙ୍କ ଅଧିକାରଙ୍କୁ ଅପମାନନା କରିବା ପାଇଁ ଏହି ରାଜକୁମାରଙ୍କୁ ବିତାଡ଼ିତ ଏବଂ ସିଂହାସନ ଦିଆଯିବା ଘୋଷଣା କରାଯାଇଥିଲା। ନିଜ ରାଜକୁମାରମାନଙ୍କ ତ୍ୟାଗ ଏବଂ ଧମକ ଦ୍ୱାରା ଭୟଭୀତ ହୋଇ ପୋପଙ୍କ ଆଦେଶ ଦ୍ୱାରା ତାଙ୍କ ବିରୁଦ୍ଧରେ ବିଦ୍ରୋହରେ ଉତ୍ସାହିତ ହୋଇ ହେନେରି ରୋମ୍ ସହିତ ଶାନ୍ତି ସ୍ଥାପନ କରିବାର ଆବଶ୍ୟକତା ଅନୁଭବ କଲେ। ତାଙ୍କ ପତ୍ନୀ ଏବଂ ଜଣେ ବିଶ୍ୱସ୍ତ ସେବକଙ୍କ ସହ ମିଶି ସେ ମଧ୍ୟ ଭାଗରେ ଅଳ୍ପ ପାର ହେଲେ, ଯେପରି ସେ ପୋପ୍ ଆଗରେ ନିଜକୁ ନମ୍ର କରିପାରିବେ। ଗ୍ରେଗୋରୀ ଯେଉଁ ସ୍ଥାନକୁ ପ୍ରତ୍ୟାହାର କରି ନେଇଥିଲେ ସେହି ଦୁର୍ଗରେ ପହଞ୍ଚିବା ପରେ ତାଙ୍କ ରାକ୍ଷୀଙ୍କ ବିନା ବ୍ୟାହ କୋର୍ଟକୁ ନିଆଯାଇଥିଲା ଏବଂ ସେଠାରେ ଶୀତର ପ୍ରବଳ ଥଣ୍ଡା ସମୟରେ ମୁଣ୍ଡ ଓ ଉଲଗ୍ନ ପାଦରେ ଏବଂ ଦୁଃଖଦ ପୋଷାକରେ ସେ ପୋପ୍ ଅନୁମତିକୁ ଅପେକ୍ଷା କରିଥିଲେ। ତାଙ୍କ ଉପସ୍ଥିତିରେ ଆସିବା ସେ ତିନି ଦିନ ପର୍ଯ୍ୟନ୍ତ ଉପବାସ ଏବଂ ସ୍ୱୀକାର ନ କରିବା ପର୍ଯ୍ୟନ୍ତ ପଣ୍ଟିପ୍ ତାଙ୍କୁ କ୍ଷମା ଦେବା ପାଇଁ ନିବେଦନ କରିଥିଲେ। ଏହା କେବଳ ସତ ଥିଲା ଯେ ସମ୍ରାଟ ଇନସିନିଆ ପୁନଃ ଆରମ୍ଭ କରିବା ପୂର୍ବରୁ କିମ୍ବା ଚଲାଇଟିର ଶକ୍ତି ବ୍ୟବହାର କରିବା ପୂର୍ବ ପୋପଙ୍କ ମଜୁରୀକୁ ଅପେକ୍ଷା କରିବା ଉଚିତ ଏବଂ ଗ୍ରେଗୋରୀ ତାଙ୍କ ବିଜୟରେ ଆନନ୍ଦିତ ହୋଇ ରାଜାମାନଙ୍କ ଗର୍ଭକୁ ଟାଣିବା ତାଙ୍କର କର୍ତ୍ତବ୍ୟ ବୋଲି ଗର୍ବ କଲେ। ଏହି ଅହଂକାରୀ ପଣ୍ଟିପର ଅଧ୍ୟାତ୍ମିକ ଗର୍ଭ ଏବଂ କୃଷ୍ଣଙ୍କ ନମ୍ରତା ଏବଂ ଭଦ୍ରତା ମଧ୍ୟରେ ପାର୍ଥକ୍ୟ କିପରି ଚମତ୍କାର! ଯିଏ ନିଜକୁ ସ୍ୱୀକାର କରିବା ପାଇଁ ହୃଦୟର ଦ୍ୱାରରେ ନିବେଦନ କରେ, ଯେପରି ସେ କ୍ଷମା ଏବଂ ଶାନ୍ତି ଆଣିବାକୁ ଆସନ୍ତି ଏବଂ ତାଙ୍କ ଶିଷ୍ୟମାନଙ୍କୁ କିଏ ଶିଖାଇଲେ, ଯେ କେହି ତୁମମାନଙ୍କ ମଧ୍ୟରେ ମୁଖ୍ୟ ହେବ ସେ ତୁମର ସେବକ ହେବ ବୋଲି ମାଥିବ 20:27 ଆମେ ଶିଖୁଅଛୁ। ବନ୍ଧୁ, ଆଗକୁ ବଢ଼ୁଥିବା ଶତାବ୍ଦୀ ରୋମରୁ ଆସୁଥିବା ତତ୍ତ୍ୱରେ କ୍ରମାଗତ ତ୍ରୁଟିର ସାକ୍ଷୀ ରହିଲା। ପୋପଙ୍କ ପ୍ରତିଷ୍ଠା ପୂର୍ବରୁ ମଧ୍ୟଜାତି ଦାର୍ଶନିକମାନଙ୍କର ଶିକ୍ଷା ଧ୍ୟାନ ଆକର୍ଷିତ କରିଥିଲା ଏବଂ ଚର୍ଚ୍ଚରେ ପ୍ରଭାବ ପକାଇଥିଲା। ଅନେକ ଯେଉଁମାନେ ଧର୍ମ ପରିବର୍ତ୍ତନ ବୋଲି କହୁଥିଲେ ତଥାପି ସେମାନେ ସେମାନଙ୍କର ପୂଜାପାଠ ଦର୍ଶନର ମୂଳଦୁଆରେ ରହିଲେ ଏବଂ କେବଳ ନିଜ ଅଧ୍ୟୟନକୁ ଜାରି ରଖିଲେ ନାହିଁ, ବରଂ ଅନ୍ୟ ଦେଶମାନଙ୍କ ମଧ୍ୟରେ ସେମାନଙ୍କ ପ୍ରଭାବ ବିସ୍ତାର କରିବାର ଏକ ମାଧ୍ୟମ ଭାବରେ ଏହାକୁ ଅନୁରୋଧ କଲେ। ଖ୍ରୀଷ୍ଟିଆନ ଅବିଶ୍ୱରେ ଗୁରୁତ୍ୱର ତ୍ରୁଟିଗୁଡ଼ିକ ଏହିପରି ଭାବରେ ପରିଚିତ ହେଲା। ମନୁଷ୍ୟର ପ୍ରାକୃତିକ ଅମରତା ଉପରେ ବିଶ୍ୱାସ ଏବଂ ମୃତ୍ୟୁରେ ତାଙ୍କର ଚେତନା ଏମାନଙ୍କ ମଧ୍ୟରେ ପ୍ରମୁଖ ଥିଲା। ଏହା ତତ୍ତ୍ୱ ପ୍ରତ୍ୟୁତ୍ତର ସ୍ଥାପନ କଲା ଯେଉଁଥିରେ ରୋମ ସାଧୁତନ୍ତଙ୍କ ଆହ୍ୱାନ ଏବଂ କୁମାରୀ ମରିୟମଙ୍କ ଉପାସନା ପ୍ରତିଷ୍ଠା କଲେ। ଏହି ଉପପ୍ରୀତିରୁ ଶେଷରେ ଅସମର୍ଥଙ୍କ ପାଇଁ ଅନନ୍ତ ଯନ୍ତ୍ରଣାର ବିଦ୍ରୋହ, ଯାହା ଶୀଘ୍ର ପୋପ୍ ବିଶ୍ୱରେ ଅନ୍ତର୍ଭୁକ୍ତ ହୋଇଥିଲେ। ତାପରେ ପୂଜାପାଠର ଆଉ ଏକ ଉଦ୍ଭାବନର ପରିଚୟ ପାଇଁ ଉପାୟ ପ୍ରସ୍ତୁତ ହେଲା, ଯାହାକୁ ରୋମ୍ ସ୍ୱର୍ଗ ନାମରେ ନାମିତ କଲା ଏବଂ ବିଶ୍ୱାସୀ ତଥା ଅନ୍ଧବିଶ୍ୱାସୀ ଜନତାଙ୍କ ଭୟଭୀତ କଲା। ଏହି ବିଦ୍ରୋହ ଦ୍ୱାରା ଯନ୍ତ୍ରଣାଦାୟକ ସ୍ଥାନର ଅସ୍ତିତ୍ୱ ପ୍ରମାଣିତ ହୋଇଛି, ଯେଉଁଠାରେ ଅନନ୍ତକାଳୀନ ଦୋଷ ପାଇବାକୁ ପ୍ରାଣ ପାଇଁ ନାହାନ୍ତି, ସେମାନଙ୍କ ପାପ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ ଏବଂ ଯେଉଁଥିରୁ ଅପରିଷ୍କାରତ ମୁକ୍ତ ହେଲେ ସେମାନେ ସ୍ୱର୍ଗର ଭର୍ତ୍ତି ହେବେ। ବନ୍ଧୁ, ରୋମକୁ ତାର ଅନୁଗାମୀମାନଙ୍କୁ ଭୟ ଏବଂ କୁକର୍ମ ଦ୍ୱାରା ଲାଭ କରିବାକୁ ସକ୍ଷମ କରିବାକୁ ଆଉ ଏକ ଗଠନ ଆବଶ୍ୟକ କଲେ। ଏହିପରି ଦୁନିଆରେ ପୋପ୍ ରୋମନ୍ ମଣ୍ଡଳୀ ଆପଣା କାର୍ଯ୍ୟକୁ ବଢ଼ାଇଥିଲେ। ବନ୍ଧୁ, ପ୍ରଭୁ ଯୀଶୁ ବହୁ ଶୀଘ୍ର ଆସୁଛନ୍ତି। ତାଙ୍କ କର୍ମ ଅନୁସାରେ ମୁଁ ଦେବୀ ଫଳ ଦେବୀ ଉପହାର ଦେବି ବୋଲି ପବିତ୍ର ଶାସ୍ତ୍ର ବାଇବଲରେ ଆମେ ପାଉଅଛୁ। ଯାହା ଆମେ କରୁଛୁ ତାହା ନିଶ୍ଚିତ ରୂପେ ପାଇବା। ତାହେଲେ ଚାଲନ୍ତୁ ବନ୍ଧୁ, ସେହି ସତ୍ୟମୟ ପରମେଶ୍ୱରଙ୍କ ଠାରୁ ଆମେ ବିଶ୍ୱାସ କରିବା, ତାଙ୍କ ଆଜ୍ଞା ସବୁ ମାନିବା, ତାଙ୍କ କଥା ସବୁ ମାନିବା, ଆଉ ବିଶେଷ ଭାବରେ ପବିତ୍ର ଶାସ୍ତ୍ରରେ ଯାହା ଯାହା ଲେଖା ହେଇଛି ତାହା ଅନୁସାରେ ଚାଲିବା, ମନୁଷ୍ୟମାନଙ୍କ କଥା ଅନୁସାରେ ଚାଲିବା ନାହିଁ। ତାହେଲେ ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଅର୍ପଣ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇଦିଅ। ଆଉ ପରିଶେଷରେ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛି ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର, ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRENDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ ଆପ୍। ଆପଣଙ୍କର ମୋବାଇଲ ପ୍ଲେ ଷ୍ଟୋରକୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ତୁମକୁ ହିଁ ଭଲ ପାଏ ପ୍ରଭୁ, ମୁଁ ତୁମକୁ ହିଁ ଭଲ ପାଏ ଯୀଶୁ, ମୁଁ ତୁମକୁ ହିଁ ଭଲ ପାଏ ପ୍ରଭୁ, ମୁଁ ତୁମକୁ ହିଁ ଭଲ ପାଏ।
ରହିଛି ମତେ ଘେରି ଚାହୁଁଛି ତୁମରି କୃଷ ଡାକୁଛି ମତେ ଘେରି ଆସୁ ଦୁଃଖ ନୈରାସ ଅବାଘେରୁ ଜରା କ୍ଲେଶ ଆସୁ ଦୁଃଖ ନୈରାସ ଅବାଘେରୁ ଜରା କ୍ଲେଶ ଅବାଘେରୁ ଜରା କ୍ଲେଶ ତୁମେ ହିଁ ସତ୍ୟ ତୁମେ ହିଁ ପଥ ତୁମେ ହିଁ ଜୀବନ ତୁମେ ମୋ ପ୍ରାଣ ଯୀଶୁ ମୁଁ ତୁମକୁ ହିଁ ଭଲ ପାଏ ପ୍ରଭୁ ମୁଁ ତୁମକୁ ହିଁ ଭଲ ପାଏ ଯୀଶୁ ମୁଁ ତୁମକୁ ହିଁ ଭଲ ପାଏ ପ୍ରଭୁ ମୁଁ ତୁମକୁ ହିଁ ଭଲ ପାଏ ଯଦି ନିନ୍ଦା ଅପମାନ ଦିଏ ଶତ୍ରୁ ସୟତାନ ଯଦି ନିନ୍ଦା ଅପମାନ ଦିଏ ଶତ୍ରୁ ସୟତାନ ହେବି ନାହିଁ ଭୟଭୀତ ଗାଉଥିବି ଜୟ ଗୀତ ହେବି ନାହିଁ ଭୟଭୀତ ଗାଉଥିବି ଜୟ ଗୀତ ଗାଉଥିବି ଜୟ ଗୀତ ତୁମେ ହିଁ ସତ୍ୟ ତୁମେ ହିଁ ପଥ ତୁମେ ହିଁ ଜୀବନ ତୁମେ ମୋ ପ୍ରାଣ ଯୀଶୁ ମୁଁ ତୁମକୁ ହିଁ ଭଲ ପାଏ ପ୍ରଭୁ ମୁଁ ତୁମକୁ ହିଁ ଭଲ ପାଏ ଯୀଶୁ ମୁଁ ତୁମକୁ ହିଁ ଭଲ ପାଏ ପ୍ରଭୁ ମୁଁ ତୁମକୁ ହିଁ ଭଲ ପାଏ ଯୀଶୁ ତୁମେ ମୋର ଆଶା ଗୌରବମୟ ଭରସା ଯୀଶୁ ତୁମେ ମୋର